ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 ଟଙ୍କାରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।